दूसरा स्कंद तीसरा श्लोक दुई तीरभूचौरी स्मयमानाम कांबुजा पीतांबरधर स्वर्गी सत्यात्मन्मद मन्मदा भगवान जितने अदृश्य हो गले खोजी बुले गोपी गीति पाठ कले श्रद्धा उन्नीस की श्लोक सब स्तुति मैंने विषय सब वर्णना करके गुणगान करके भगवान सांगे सांगे आविर्भाव हो गले तासाम श्री गोपी मान भितर तीस कोटी गोपी तक मान भितर आविर्भूत भगवान आसीगले चौरी କେମିତି ଆସିଲେ ନା ସ୍ମୟମାନ ମୁଖାମ୍ବୋଜ ହଁ ମୁଖାଦ ମୁଖ ପଦ୍ମରେ ସ୍ମିତ ହାସ୍ୟ ଫୁଟେଇକିରି ଭଗବାନ ଆବିର୍ଭାବ ହେଇଗଲେ କିଭଳି ଭାବରେ ତାଙ୍କର ରୂପ ନା ପୀତାମ୍ବର ଧର ପୀତାମ୍ବର ଧାରଣ କରିଛନ୍ତି ସ୍ୱାଗ୍ବୀ କହିଲେ ବନମାଳ ଧାରଣ କରିଛନ୍ତି ଏବଂ ସାକ୍ଷାତ ମନ୍ମଥ ମନ୍ମଥ ଏ ବୌଦ୍ଧ ଜଗତରେ ସମସ୍ତେ ପୁରୁଷ ସ୍ତ୍ରୀ ଏଇ କନ୍ଦର୍ପ ବା ମନ୍ମଥ ମଦନ ଦ୍ୱାରା ମୋହିତ ହେଇଯାଉଛନ୍ତି କିନ୍ତୁ ଭଗବାନଙ୍କ ରୂପ ଭଳି ମଦନ ମଧ୍ୟ ଭଗବାନଙ୍କ ରୂପ ଦେଖି ମୋହିତ ହେଇଯାଉଛନ୍ତି ସାକ୍ଷାତ ମନ୍ମଥ ମନ୍ମଥ ଭଗବାନ ବିଷ୍ଣୁ ଚକ୍ରବର୍ତ୍ତୀ କହୁଛନ୍ତି ବସ୍ତୁତନ୍ତୁ ସ୍ମୟମାନ ତାସମ ଆନନ୍ଦାର୍ଥମ ହେବନ ଭଗବାନ ଯେଉଁ ଆସିଛନ୍ତି କେବଳ ସେମାନଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ପ୍ରଫୁଲ୍ଲିକୃତ ମୁଖାମୁଜମ ହୃଦୟ ହୃଦୟ ହେତୁ ସନ୍ତପ ହୃଦୟରେ କିନ୍ତୁ ସନ୍ତପ ସନ୍ତାପ ରହିଛି ଭଗବାନଙ୍କର ଯେହେତୁ ସେ ତାଙ୍କଠାରୁ ଦୂରେଇ ଯାଇଛନ୍ତି ମାନେ ଅପରାଧମ କ୍ଷମା ହେତୁ ଇତି ଭାବ ଅପରାଧ କରିଦେଇଛନ୍ତି ଭଗବାନ ତେଣୁ କ୍ଷମା ପ୍ରାର୍ଥନା କରିବା ପାଇଁ ଏଇ ଭାବନାରେ ଭଗବାନଙ୍କ ହୃଦୟ ରହିଛି ସାକ୍ଷାତ ମନ୍ମଥ ଯହ ସମଷ୍ଟି କାମ ତସ୍ୟାପି ମନ ମତିତିତି ସହ ଯାହାଙ୍କର ମାନେ କାମ ଯେମିତି ମନ୍ମଥ ଅନ୍ୟମାନଙ୍କୁ ତାଙ୍କର ମନକୁ ମତେ ଦିଅନ୍ତି କିନ୍ତୁ ମନ୍ମଥଙ୍କର ମନକୁ ମଧ୍ୟ ଭଗବାନ ମତେ ଦିଅନ୍ତି ସେଥିପାଇଁ ମନ୍ମଥ ମନ୍ମଥ ସାକ୍ଷାତ ମନ୍ମଥ ମନ୍ମଥ ତାପରେ ବାତି ଶ୍ରଦ୍ଧା ବାଇଶ ବାଇଶ ଶ୍ଲୋକ ନ ପାରହ୍ୟଂ ନିରବଧ୍ୟ ସଂଯୁଜା ସୁସାଧ କୃତ୍ୟଂ ବିବୁଧା ବିଷା ବିଭ ଜାମା ଭଜନ ଦୁର୍ଜର ଗେହ ଶୃଙ୍ଖଳା ସମ୍ପୃଷ୍ଟ ତଦବ ପ୍ରତିଜାତ ସାଧନା ତେଣୁ ଭଗବାନ କହୁଛନ୍ତି ଯେ ତମର ଯେଉଁ ମୁଁ ତମ ପାଇଁ ଋଣୀ ରହିଗଲି ନ ପାରହ୍ୟଂ ନିରବଧ୍ୟ କର୍ମ କାମ କର୍ମ ଲୋକ ଧର୍ମ ଶାସ୍ତ୍ର ଅପେକ୍ଷା ରହିତେନ ନିରୁପାଧି ସଂଯୁକ୍ତ ତୁମେ ଏଭଳି ଭାବେ ଯେଉଁ ନିରବଧ୍ୟ ଭାବରେ ନିରବଚ୍ଛିନ୍ନ ଭାବରେ ମୋ ସହିତ ଯୁକ୍ତ ହେଇକି ରହିଛ ସଂଯୁକ୍ତା ଯୁକ୍ତ ହେଇକି ରହିଛ ତାର ପ୍ରତିବଦଳରେ ନ ପାରହ୍ୟଂ ତାକୁ ତାର କିଛି ତା ବଦଳରେ ମୁଁ କିଛି ଦେଇପାରୁନି ନ ସକ୍ଷମି ପ୍ରତିକର୍ତ୍ତ ବିବୁଧା ଆୟୁଷାପି ଦେବତାମାନଙ୍କର ଆୟୁଷ ପ୍ରାପ୍ତ ହେଲେ ମଧ୍ୟ ମୁଁ ତୁମର ଋଣ ଶୁଝିପାରିବିନି ଇତି ଏକବଚନ ହେଇନ ବିବୁଧା ଯୁଷାପି ଏକବଚନରେ କୁହାହେଉଛି ଏକବଚନରେ କ'ଣ କୃତ୍ୟଂ କୁହାଯାଉଛି ନ ପାରହ୍ୟଂ ନିରବଧ୍ୟ ସଂଯୁଜା ସୋ ସାଧୁ କୃତ୍ୟଂ ଆଉ ଯାହା ସବୁ କୃତାନ୍ ମାନେ ଭବି ବହୁ ବଚନରେ ଯେଉଁ ଗୁଡ଼ା କୁହାଯାଇଛି କରିଛ ତମେ ସେଗୁଡ଼ା ଛାଡ଼ ଗୋଟିଏ ତମର ଋଣ ଶୁଝିବା ପାଇଁ ଶୁଝିପାରିବିନି ଆଉ ତମେ ଯେଉଁ ସବୁବେଳ ପାଇଁ ମୋ ସହିତ ଯୁକ୍ତ ହେଇକି ରହିଛ ତମେ ବିଭିନ୍ନ ସେବା କରୁଛ ତା କଥା ଆଉ କ'ଣ କହିବା ସେଥିପାଇଁ ବିଷ୍ଣୁନାଥ ଚକ୍ରବର୍ତ୍ତୀ କହୁଛନ୍ତି କୃତ୍ୟଂ ଇତି ଏକ ବଚନ ହେଇନ ଦୁଷ୍ମାକମ୍ କ୍ଷଣିକମପି କୃତ୍ୟମ ଇତ୍ୟର୍ଥ ତମର କ୍ଷଣିକ ଯେଉଁ ଯେଉଁ ଗୋଟା ସେବା ମୋ ପାଇଁ କରିଛ ତାକୁ ମୁଁ ବଦଳି ଦେଇପାରୁନି ଆଉ ଜୀବନସାରା ତମେ ଯାହା କରିଛ ତା କଥା ଆଉ କ'ଣ କୁହାଯିବ ଅହଂ ତୁ ଭଗବାନ କାହିଁକି ଦେଇପାରିବେନି ଅହଂ ତୁ ପିତୃ ଭାତରି ସ୍ୱେଷୁ ବନ୍ଧୁଷୁ ଅପି ସ୍ନେହାମି ଚ ଯୁଷ୍ମାନ ଭଜାମି ତମେ ସବୁକିଛି ତ୍ୟାଗ କରି ମୋତେ ଭଜନ କରୁଛ ମୁଁ କିନ୍ତୁ ମୋର ପିତା ମୋର ଭାତା ମୋର ବନ୍ଧୁ ସମସ୍ତଙ୍କୁ ଭୋଜନ କରିକି ତୁମକୁ ଭୋଜନ କରୁଥିବା ତା ବଦଳରେ ତୁମେ କିଛି ତୁମେ ପ୍ରେମ କରୁଛି ତେଣୁ ତୁମ ଏଭଳି ମୁଁ କରିପାରିବି ନାହିଁ। ଭଗବତ ଗୀତାରେ ଯେଉଁ ଭଗବାନ କହିଛନ୍ତି ଯିଏ ଯଥା ମାନ ପ୍ରବଧ୍ୟନ୍ତେ ଇତି ସ୍ୱପ୍ରତିଜ୍ଞାତୋପି ଚ୍ୟୁତ ଇତି ସ୍ୱପ୍ରତିଜ୍ଞା ଭଗବାନ କରିଦେଲେ ଭଗବତ ଗୀତାର ଚତୁର୍ଥ ଅଧ୍ୟାୟରେ ଯିଏ ଯଥା ମାନ ପ୍ରବଧ୍ୟନ୍ତେ ତାଙ୍କ ପ୍ରତ୍ୟେକ ଭୟ ଯିଏ ମୋର ପାଖକୁ ଆସିକିରି ମୋର ପ୍ରାର୍ଥନା କରୁଛି ଯେଉଁଭଳି ଭାବରେ ମୁଁ ତାକୁ ସେଭଳି ଭାବରେ ଚତୁର୍ବିଧା ଭଜନ୍ତି ମା ଜନା ସକୃତି ନର୍ଜନ ଯାହାର ତ ଯାହାର ଦୁଃଖରେ ପଡ଼ିଛି ଗଜରାଜ ଚତୁର୍ପଟି ଭଗବାନଙ୍କୁ ଆରାଧନା କଲେ ଭଗବାନ ତାକୁ ଉଦ୍ଧାର କଲେ ଜିଜ୍ଞାସୁ ଜିଜ୍ଞାସା ପାଇଁ ସ୍ୱର୍ଣ୍ଣକାଦି ଋଷି ଜିଜ୍ଞାସା କରୁଛନ୍ତି ସୁତ ଗୋସ୍ୱାମୀଙ୍କ ଦ୍ୱାରା ଭଗବାନ ତାଙ୍କର ଭଗବାନ ବିଷୟରେ ଜ୍ଞାନ ପ୍ରଦାନ କଲେ ଅର୍ଥ ଧ୍ରୁବ ମହାରାଜ ଅର୍ଥ ଆବଶ୍ୟକ କରିଥିଲେ ଭଗବାନଙ୍କୁ ଯାଇଥିଲେ ଭଗବାନଙ୍କୁ ଆରାଧନା କରିବା ପାଇଁ ଏବଂ ଭଗବାନ ତାଙ୍କୁ ଧ୍ରୁବ ଲୋକ ପ୍ରଦାନ କଲେ ଆଉ ଜ୍ଞାନୀ ଚାରି କୁମାର ସନକ ସନାତନ ସନାତନ ସନତ କୁମାର ଏମାନେ ସବୁ ଜ୍ଞାନୀ ସୁଖଦେବ ଗୋସ୍ୱାମୀ ଏମାନେ ମଧ୍ୟ ପ୍ରଥମେ ବ୍ରହ୍ମ ଆରାଧନା କରୁଥିଲେ କିନ୍ତୁ ତାପରେ ଯେତେବେଳେ ଭଗବାନ ବିଷୟରେ ଜାଣିଲେ ଭଗବାନଙ୍କର ରୂପ ଦେଖିଲେ ଏସବୁ ଯେମିତି ଜାଣିଲେ ସେତେବେଳେ ସେମାନେ ଭଗବାନଙ୍କର ଭକ୍ତ ହେଲେ ତେଣୁ ଯିଏ ଯେଉଁଭଳି ଭାବରେ ଭଗବାନଙ୍କ ଶରଣ ଯାଉଛନ୍ତି ଭଗବାନ ତାକୁ ସେଇଭଳି ଭାବରେ ତାଙ୍କର କାମନା ପୂର୍ଣ୍ଣ କରୁଛନ୍ତି କିନ୍ତୁ ଗୋପୀମାନଙ୍କର ତ କୌଣସି କାମନା ନାହିଁ ସେ କ'ଣ ପୂରଣ କରିବେ ତେଣୁ ତୁମଠାରେ ଭଗବାନ ଋଣୀ ରହିଲେ ବୋଲି ତାପରେ ରାସସବ ସମ୍ପ୍ରବୃତ୍ତେ ଗୋପୀ ମଣ୍ଡଳ ମଣ୍ଡିତ ଯୋଗେଶ୍ୱରେଣ କୃଷ୍ଣେନ ଦାସ ମଧ୍ୟ ଦ୍ୱେ ଦ୍ୱେ ଏଇଭଳି ଭାବରେ ଭଗବାନ ତାଙ୍କ ସହିତ ପୁଣି ରାସଲୀଳା ଆରମ୍ଭ କଲେ ସମ୍ପ୍ରବୃତ୍ତି ପୁଣି ଆଉ ଥରେ ଆରମ୍ଭ କଲେ ଆଗରୁ କରୁଥିଲେ ତାପରେ ଉଭୟ ଯାଇଥିଲେ ପୁଣି ବର୍ତ୍ତମାନ ରାସୋତ୍ସବ ଆରମ୍ଭ ହେଲା ତେଣୁ କିଭଳି ଭାବରେ ଆରମ୍ଭ ହେଲା ନା ଗୋପୀ ମଣ୍ଡଳ ମଣ୍ଡିତ ବିଭିନ୍ନ ମଣ୍ଡଳ ସବୁ ଗୋପୀମାନେ ରହିଛନ୍ତି 30 କୋଟି ଗୋପୀ
30 କୋଟି
ଗୋପୀମଣ୍ଡଳ ମଣ୍ଡିତ ଯୋଗେଶ୍ୱରେଣ କୃଷ୍ଣେନ ସେଥିପାଇଁ ଯୋଗେଶ୍ୱର କୁହାଗଲା ମାନେ 30 କୋଟି ଭଗବାନଙ୍କ ନିଜକୁ ଏତେ ବିସ୍ତାର କରିପାରନ୍ତି ହଁ ଯୋଗେଶ୍ୱର ସବୁକିଛି କରିପାରିବେ କୃଷ୍ଣେନ କୃଷ୍ଣେନ ରାସୋତ୍ସବ ସମ୍ପ୍ରବୃତ୍ତି ହଁ ଏଠି ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ଶ୍ରୀକୃଷ୍ଣ ଏକ ପରମାଣୁ ମାତ୍ର ସମୟରେ ମଣ୍ଡଳ ମଧ୍ୟରୁ ଆସି ମଣ୍ଡଳ 30 କୋଟି ଗୋପୀଙ୍କୁ ନୃତ୍ୟ ସହକାରେ ଆଲିଙ୍ଗନ କରି ପୁନରାୟ ମଧ୍ୟରେ ଅବସ୍ଥିତ ହେଲେ ବିସ୍ତାର କରିକି ସମୁଦ୍ର ପୁଣି ଆଲିଙ୍ଗନ କରିକି ପୁଣି ମଝିରେ ପୁଣି ରହୁଛନ୍ତି ଗୋଟେ ପରମାଣୁ ସମୟରେ ଏକ କ୍ଷଣ ଭିତରେ ସବୁକିଛି ଭଗବାନ କରିପାରୁଛନ୍ତି ତେଣୁ ଏଇଟାକୁ ସମସ୍ତେ ଦେଖିପାରୁନାହାନ୍ତି ଦେବତାମାନେ ଦାସଭକ୍ତ ସୁତରାଂ ବିଳାସ ଦର୍ଶନରେ ଅଯୋଗ୍ୟ ହୋଇଥିବାରୁ କେବଳ ନୃତ୍ୟ ଦେଖିଥିଲେ ସେମାନେ ଗୋପୀମାନଙ୍କର ଏଇସବୁ ବିଷୟ ଦେଖିପାରିନାହାନ୍ତି ଶ୍ରୀକୃଷ୍ଣଙ୍କୁ ଦର୍ଶନ କଲେ ଗୋପୀ ଦର୍ଶନ କରିନାହାନ୍ତି କିନ୍ତୁ ସ୍ତ୍ରୀଗଣ ବିଳାସ ଦର୍ଶନରେ ଯୋଗ୍ୟ ହୋଇଥିବାରୁ ସେମାନେ ବିଳାସ ନୃତ୍ୟ ସବୁ ଦେଖିଥିଲେ ବ୍ରହ୍ମା ଦିନାଂ ଅତ୍ର ଉତ୍ସୁକାଦ୍ୟତି କୃଷ୍ଣ ନୃତ୍ୟାଂଶ ଏବ ନୁ ରସସ୍ୟ ବିଳାସେ ବ୍ରହ୍ମା ଆଦି ଅନ୍ୟ ଦେବତାମାନେ ତାଙ୍କର ଉତ୍ସୁକ ଥିଲା ସେଥିପାଇଁ ସେମାନେ କୃଷ୍ଣଙ୍କ ନୃତ୍ୟ ଦର୍ଶନ କଲେ କିନ୍ତୁ ଗୋପୀମାନଙ୍କର ଏସବୁ ନୃତ୍ୟ ବା ବିଳାସକୁ ଦର୍ଶନ କରିପାରିନାହାନ୍ତି ବିଷ୍ଣୁ ଚକ୍ରବର୍ତ୍ତୀଙ୍କୁ ତାଙ୍କ ଭାଷାରେ କହୁଛନ୍ତି ତାପରେ ଏଇଟା ରାଜା ପ୍ରଶ୍ନ ପଚାରିବେ କାହିଁକି ଭଗବାନ ଏସବୁ କଲେ ଏଇଟା ଆମେ ପ୍ରଶ୍ନ ପ୍ରଶ୍ନଟା ପଡ଼ିଦେବା ଉତ୍ତରଟା କାଲି କହିବେ ରାଜା କହୁଛନ୍ତି ସଂସ୍ଥାପନାୟ ଧର୍ମସ୍ୟ ପ୍ରସମାୟ ତରସ୍ୟ ଅବତୀର୍ଣ୍ଣ ହି ଭଗବାନ ଅଂଶୀନ ଜଗଦୀଶ୍ୱର ସ୍ୱଗଥଂ ଧର୍ମ ସେତୁନାଂ ବକ୍ତା କର୍ତ୍ତା ଅଭିରକ୍ଷିତା ପ୍ରତିଭମ ଆଚରତ ବ୍ରହ୍ମ ପରା ଦରାଭିମର୍ଶନମ ଭଗବାନ ତ ଆସିଲେ ସଂସ୍ଥାପନ ଧର୍ମ ଭଗବାନ କହିଲେ ଧର୍ମ ସଂସ୍ଥାପନାର୍ଥ ସମ୍ଭବ ଆମେ ଯୁଗେ ଯୁଗେ ପୁଣି ପ୍ରସମାୟ ତେରସ୍ୟ ଇତରସ୍ୟ ଅଧର୍ମକୁ ଭଗବାନ ଯେତେବେଳେ ନା ଅଧର୍ମ ହେଉଛି ତାକୁ ନାଶ କରୁଛନ୍ତି ଅଧର୍ମକୁ ନାଶ କରୁଛନ୍ତି ତ ତାହେଲେ ଭଗବାନ ଅବତୀର୍ଣ୍ଣ ହେଇଛନ୍ତି ଅଂଶେନ ଜଗଦୀଶ୍ୱର, ଜଗତର ଈଶ୍ୱର ସେ, ତାଙ୍କର ସମସ୍ତ ଅଂଶ ରାମ ନୃସିଂହ ବ୍ରହ୍ମ ବ୍ରାହ୍ମଣ ଇତ୍ୟାଦି ଭଗବାନ ବିଭିନ୍ନ ଅଂଶ ସହିତ ଭଗବାନ ଅବତୀର୍ଣ୍ଣ ହେଇଛନ୍ତି, ତାହେଲେ ସେ ତ ଧର୍ମ ସ୍ଥାପନ କରିବା କଥା ସର୍ବପ୍ରଥମ ଧର୍ମ ସହିତ ନା ବକ୍ତା କର୍ତ୍ତା ବିରକ୍ଷିତା, ସେ ଧର୍ମ ବିଷୟରେ କରିପାରିବେ, ଧର୍ମ କାର୍ଯ୍ୟ କରିପାରିବେ, ସବୁ କରିପାରିବେ, ତାହେଲେ ପ୍ରତିପମ ଆଚରଣ ବ୍ରହ୍ମ କାହିଁ କଲେ, ବିପରୀତ ଆଚରଣ କାହିଁ କଲେ, ଧର୍ମର ବିପରୀତ ଆଚରଣ କ'ଣ, ଧର୍ମ ବିଚରଣ ହେଲା ବିପରୀତ ହେଲା ନା ପରଦାରା ବିମର୍ଶନ, ପରସ୍ତ୍ରୀମାନଙ୍କ ସହିତ କାହିଁକି ସେ ନୃତ୍ୟ କଲେ ସବୁ। ପ୍ରତିପମ ଶ୍ରୀଧର ସ୍ୱାମୀ କହୁଛନ୍ତି ପ୍ରତିପମ ମତେ ପ୍ରତିକୂଳ ଧର୍ମ ନୃତ୍ୟ, ଏ ଧର୍ମର ଅନୁକୂଳ ନୁହଁ ଏସବୁ ଯାହା କଲେ। ଆଚରତ ମାନେ କୃତବାନ, ମହାସାହସ ଏସବୁ ଯୋଉ କଲେ ଏଇଟା କେମିତି କଲେ। ବିଷ୍ଣୁ ଚକ୍ରବର୍ତ୍ତୀ କହୁଛନ୍ତି ଅଥ ମରିକ୍ଷିତ ସର୍ବପରିଷ୍ଠ, ପରୀକ୍ଷିତ ଯୋଉ ପ୍ରଶ୍ନ ପଚାରିଲେ ତାଙ୍କର ପ୍ରକୃତିରେ କୌଣସି ସନ୍ଦେହ ନଥିଲା, କାରଣ ସେ ଭଗବାନଙ୍କୁ ଜାଣିଛନ୍ତି। କିନ୍ତୁ ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ଅଥ ପରୀକ୍ଷିତ ସର୍ବପରିଷ୍ଠାନାଂ ବିବିଧ ବାସନାବତାଂ କର୍ମୀ ଜ୍ଞାନୀ ପ୍ରବୃତ୍ତିନାଂ ହୃଦୟେ ସନ୍ଦେହ ସମୁଦ୍ଭୂତଂ ଆଲକ୍ଷ୍ୟ ତଦ ଉଚ୍ଛେଦନାର୍ଥଂ ଗୃଚ୍ଛତି। ସେଠି କେତେ ଜଣ ମଣ୍ଡଳୀ ସବୁ ଅଛନ୍ତି, କିଏ ଶୁଣୁଛନ୍ତି ଆଉ କିଏ କିଏ, 60,000 ମଣ୍ଡଳୀ ଅଛନ୍ତି, କିଏ କର୍ମୀ ମାର୍ଗରେ ଥିବ, କିଏ ଜ୍ଞାନ ମାର୍ଗରେ ଥିବ, କିଏ କେଉଁ ମାର୍ଗରେ, କିଏ ଯୋଗ ଅଷ୍ଟାଙ୍ଗ ଯୋଗ ମାର୍ଗରେ ଥିବେ, ତାଙ୍କର ସବୁ ହୃଦୟରେ ସନ୍ଦେହ ଉଦ୍ଭୂତ ହେଇଛି, ଏଇଟାକୁ ଦେଖିପାରିଲେ ବିଷ୍ଣୁ ଠାକୁର। ତେଣୁ ତଦ୍ ଉଚ୍ଛେଦନାର୍ଥ ଉଚ୍ଛେଦ, ତାଙ୍କର ସନ୍ଦେହକୁ ମୋଚନ କରିବା ପାଇଁ ଲାଷ୍ଟ କହିବେ, ଏତଂ ନ ସନ୍ଦେହ ଆତ୍ମକାମ ଯଦୁପତି କୃତବାନ ଭାଇ ଜିଗୁପ୍ସିତମ କିମ୍ ଅଭିପ୍ରାପ ଏତଂ ନ ସଂଶୟ ଚିନ୍ତି ସୁବ୍ରତ। ସେ ତ ଆତ୍ମକାମ ସେ ଜାଣିଛନ୍ତି, ସେ ହେଉଛନ୍ତି ଭଗବାନ, ହେଉଛନ୍ତି ଭଗବାନ, ଏ ଭୌତିକ ଏସବୁ ଯୌନ କାମନା ଏସବୁ ତାଙ୍କର ଭଗବାନଙ୍କର ନାହିଁ, ଭଗବାନ ହେଉଛନ୍ତି ଆତ୍ମକାମ, ସେ ତାଙ୍କ ଆନନ୍ଦ ଆପ୍ତ, ତାଙ୍କର ଯାହା କାମନା ହବ ତାଙ୍କ ସେ ପୂରଣ ହେଇଯିବ ଆପ୍ତ। ଯଦୁପତି ଏବଂ କୃତବାନ ଭାଇ ଜିଗୁପ୍ସିତମ, ଜିଗୁପ୍ସିତଙ୍କର ନିନ୍ଦନୀୟ କାର୍ଯ୍ୟ କଲେ ଭଗବାନ, ନିଶ୍ଚିନ୍ତ ଭାବରେ ନିନ୍ଦନୀୟ କାମ କଲେ, କାରଣ ଏଇଟା ତାଙ୍କର ଧାରଣା, ଏଇ ଯେଉଁ ଅନ୍ୟମାନେ କର୍ମୀ ଜ୍ଞାନୀ ମାନେ ସବୁ ହେଉଛନ୍ତି ଏଇଟା ଜିଗୁପ୍ସିତ ହେଇଗଲା, ନିନ୍ଦନୀୟ କାମ ହେଇଗଲା। ତେଣୁ ରାଜା ପଚାରୁଛନ୍ତି ପରୀକ୍ଷିତ ମହାରାଜ କିମ୍ ଅଭିପ୍ରାୟ ଏଇଟା କ'ଣ ପାଇଁ କଲେ, ଏତଂ ନହ ଶବ୍ଦ ବ୍ୟବହାର କରାଗଲା, ନହ ଅର୍ଥ ମୋର ସନ୍ଦେହ ନୁହଁ ଆମମାନଙ୍କର, ସଂଶୟମ ଛିନ୍ଦି ସୁବ୍ରତ, ସୁବ୍ରତ ଅର୍ଥ ହେଉଛି ଯେ ବ୍ରହ୍ମଚର୍ଯ୍ୟ ବ୍ରତ ଧାରଣ କରନ୍ତି ସେମାନେ ହେଉଛନ୍ତି ସୁବ୍ରତ। ସୁଖଦେବ ଗୋସ୍ୱାମୀ ଆଜନ ବ୍ରହ୍ମଚାରୀ, ଏମିତିକି ଉଲଗ୍ ନାହିଁ ଚାଲିଗଲା ମଧ୍ୟ ସେ ସ୍ତ୍ରୀ ଲୋକମାନେ ଉଲଗ୍ ନାହିଁ ନୃତ୍ୟ ଗାଧୋଉଛନ୍ତି ସ୍ନାନ କରୁଛନ୍ତି, ତାଙ୍କ ପ୍ରତି କୌଣସି ତାଙ୍କ ମନରେ କୌଣସି ଚିନ୍ତା ଅଛନ୍ତି ବିକାର ଅଛନ୍ତି, ତେଣୁ ସୁବ୍ରତ ସେ ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରୁଛନ୍ତି। ତେଣୁ ଇଏ ବହୁତ ଗୃଢ଼ ଲୀଳା, ଏଇଟାକୁ ଆମେ ଟିକେ ସବୁ ସଂଶୟକୁ ଆମର ଛେଦନ କରନ୍ତୁ। ତେଣୁ ପ୍ରଶ୍ନର ଉତ୍ତର ଆସନ୍ତାକାଲି ଆମେ ଶୁଣିବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି।